आकाशवाणी संवाद पढ़ुछंती आदित्य नारायण दास। मुख्य संवाद, आसामे 5450 कोटी ऊर्ध मूल्य विभिन्न विकासमूलक प्रकल्पर शुभारंभ और उद्घाटन कले प्रधानमंत्री। 5 वर्ष मध्यरे सहरांचल क्षेत्र पर मोट 4 लाख कोटी टंकार निवेश को केन्द्र कैबिनेट मंजूरी। यात्रीवाही ट्रेन साधारण बगीगुड़ी निर्दिष्ट समय मध्य परिष्कार परिच्छन्न करने रेलमंत्री सूचना। बांग्लादेश में आईन श्रृंखला परिस्थिति बजाय रखा आगामी सरकार सर्वोच्च प्राथमिकता है कहले बीएनपी अध्यक्ष तारिक रहमान। एवं पुरुष टी20 विश्वकप क्रिकेट प्रतियोगितार आज तृतीय मैच न्यूजीलैंड और दक्षिण आफ्रिका मध्य जारी। विस्तृत संवाद, प्रधानमंत्री नरेन्द्र मोदी आज आसामे 5450 कोटी ऊर्ध मूल्य विभिन्न विकासमूलक प्रकल्पर उद्घाटन और शुभारंभ कर। गुवाहाटी ठारे ब्रह्मपुत्र नदी उपरे निर्मित कुमार भास्कर वर्मा सेतुर श्री मोदी उद्घाटन करछंती। एथिपई 3000 कोटी टंका खर्च होईछि। सेतु उद्घाटन परे श्री मोदी निकटवर्ती लाचित घाट को परिदर्शन जाइथिले। कामरूप जिला अमीनगांव ठारे आईआईएम गुवाहाटी अस्थायी कैंपस और उत्तर पूर्व क्षेत्र पर जातीय तथ्य केन्द्र को आभासी माध्यम से उद्घाटन करछंती। श्री मोदी देशर 4 शहर पर पीएम ई बस सेवा योजनार शुभारंभ करछंती। यह योजना अधीन 225 वैद्युतिक बस गुवाहाटी नागपुर भावनगर और चंडीगढ़ पर चलाचल कर। आसाम को दिनिकिया गस्तर जा प्रधानमंत्री गुवाहाटी ठारे बूथ विजय संकल्प समावेश को संबोधन कर आसाम समेत समग्र उत्तर पूर्व भारतर अष्टलक्ष्मी। गत 11 वर्ष मध्य बीजेपी नेतृत्वाधीन एनडीए सरकार अधीन उत्तर पूर्व क्षेत्र में विकास त्वरान्वित हो। उत्तर पूर्वांचल को 5.5 लाख कोटी टंकारु अधिक गत 11 वर्ष मध्य आवंटन कराई फलरे एही अंचल रे भित्तिभूमि क्षेत्र में व्यापक परिवर्तन देखा मिली। आसंता आर्थिक वर्ष पर टिकस बाबदे आसाम पर रेकर्ड परिमाण 49725 कोटी टंका व्ययबराद करा जाइछि। एहाद्वारा राज्य में नदी पर्यटन भित्तिभूमि विकास करा जिवो।
इस साल के बजट में नॉर्थ ईस्ट की कनेक्टिविटी को और अधिक मजबूती देने का काम किया गया है। कनेक्टिविटी बढ़ती है तो रोजगार के अवसर भी बढ़ते हैं। इसलिए असम में हाईवे और अन्य रोड प्रोजेक्ट के लिए करीब 1000 करोड़ रुपए देना तय हुआ है।
श्री मोदी आज पूर्वाह्न डिब्रुगढ़ जिला अंतर्गत जातीय राजपथ पार्श्व में विकसित मोरान बाईपास जरूरीकालीन अवतरण सुविधार उद्घाटन कर। कैबिनेट बैठक गुड़िक सेवातीर्थठे एणिके अनुष्ठित हो सूचना और प्रसारण मंत्री अश्विनी वैष्णव कहते। नूआदिल्ली में गणमाध्यम को आज संबोधन कर श्री वैष्णव कहते साउथ ब्लॉक में गतकाली शेष कैबिनेट बैठक अनुष्ठित एक संकल्प गृहीत भारतीय मानू दासत्वर श्रृंखल में बांधि रखापी तत्कालीन ब्रिटिश साउथ ब्लॉक एवं नॉर्थ ब्लॉक निर्माण करिथिले। स्वाधीनता परे साउथ ब्लॉक रे अनेक ऐतिहासिक निष्पत्ति ग्रहण करा जायछि। से कहिछन्ति डिजिटल इंडिया एवं जीएसटी भली प्रमुख संस्कारमूलक पदक्षेप देश रे सर्वनिम्न सरकार सर्वाधिक शासन पद्धति को प्रेरणा प्रदान करि आसिछि। सर्जिकल स्ट्राइक एवं ऑपरेशन सिंदूर भली बहु गुरुत्वपूर्ण निष्पत्ति मध्य साउथ ब्लॉक रे ग्रहण करा जायथला बोली से कहिछन्ति।
अब सेवा तीर्थ में सारी कैबिनेट्स होंगी। कल इस अवसर पर कैबिनेट में एक रेजोल्यूशन पास हुआ है। 13 फरवरी 2026 को प्रधानमंत्री श्री नरेंद्र मोदी जी द्वारा नया प्रधानमंत्री कार्यालय जिसे अब सेवा तीर्थ के नाम से जाना जाएगा राष्ट्र को समर्पित किया गया है। ये केवल स्थान परिवर्तन का क्षण नहीं है, यह इतिहास और भविष्य के संगम के भी पल है।
उत्तर और दक्षिण ब्लॉक आगक जुग जुगीन भारत संग्रहालय एक अंशविशेष हो रही श्री वैष्णव कहते।
3 रेलवे प्रोजेक्ट्स अप्रूव हुए जो कि अंबाला से दिल्ली के बीच में 3rd और 4th लाइन, कसारा से मनमाड के बीच में 3rd और 4th लाइन और होसपेट से बल्लारी के बीच में 3rd और 4th लाइन। ये तीनों की तीनों सेक्शंस बहुत ही महत्वपूर्ण सेक्शन है। इनमें जहाँ कैपेसिटी की जरूरत है वो कैपेसिटी क्रिएट की जाएगी।
1 लाख कोटी टंकार केन्द्रीय सहायता सहित सहरांचल मुकाबला पांठि आरंभ करने को कैबिनेट गतकाली बैठक में मंजूरी प्रदान कर। आगामी 5 वर्ष मध्य सहरांचल क्षेत्र में मोट 4 लाख कोटी टंकार निवेश हो। स्थायी उत्पादक संपन्न समावेशी और जलवायु प्रतिक्रियाशील सहर निर्माण करने पांठि मुख्य उद्देश्य। ଦେଶର ଆର୍ଥିକ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଦେଶରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ ନିଶ୍ଚିତ ଲାଭଯୁକ୍ତ ବ୍ୟବସାୟିକ ନିବେଶ ପାଣ୍ଠି ସଂଗ୍ରହ କରିବାକୁ ପଦକ୍ଷେପକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିପାଇଁ 10,000 କୋଟି ଟଙ୍କାର ମୋଟ କର୍ପସ ପାଣ୍ଠି ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡ ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯାତ୍ରୀବାହୀ ଟ୍ରେନ୍ର ସାଧାରଣ ବଗିଗୁଡ଼ିକୁ ପ୍ରଥମ ଶ୍ରେଣୀ ବଗି ଭଳି ସମୟ ନିର୍ଘଣ୍ଟ ଆଧାରରେ ପରିଷ୍କାର ପରିଚ୍ଛନ୍ନ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପ୍ରତି 1 ଘଣ୍ଟାରୁ 1.5 ଘଣ୍ଟା ବ୍ୟବଧାନରେ ବଗି ପରିଷ୍କାରକୁ ସୁନିଶ୍ଚିତ କରିବା ପାଇଁ ଉତ୍ସର୍ଗୀକୃତ କର୍ମଚାରୀ ନିୟୋଜନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ 6 ମାସ ମଧ୍ୟରେ 80 ଦୂରଗାମୀ ଯାତ୍ରୀବାହୀ ରେଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଶୌଚାଳୟ, କ୍ୟାବିନ୍, ଅଳିଆ ଡବାଗୁଡ଼ିକୁ ନିରନ୍ତର ଭାବେ ପରିଷ୍କାର କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ। ସେ କହିଛନ୍ତି, 18 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସାମିଲ କରି 3 ବର୍ଷ ମଧ୍ୟରେ ମୋଟ 124 ଗତିଶକ୍ତି କାର୍ଗୋ ଟର୍ମିନାଲ୍ ପ୍ରତିଷ୍ଠା କରାଯିବ, ଫଳରେ ବହୁପକ୍ଷୀୟ ସଂଯୋଗ ବ୍ୟବସ୍ଥା ବୃଦ୍ଧି ପାଇବା ସହ ପରିଚାଳନାଗତ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଭାରତୀୟ ରେଳବାଇ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଲବାହୀ ପରିବହନକାରୀ ସଂସ୍ଥା ପାଲଟିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତା 16 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କୃତ୍ରିମ ବୁଦ୍ଧିମତା ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ଆଇନଜୀବୀମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଅନୁରୋଧ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ଥିବା ଆଇନଜୀବୀଙ୍କୁ ଆଭାସୀ ମାଧ୍ୟମରେ ହାଜର ହେବା ନେଇ କୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଡଭୋକେଟ୍ ଅନ୍ ରେକର୍ଡସ୍ଙ୍କ ସହିତ ଆଭାସୀ ଲିଙ୍କ୍ଗୁଡ଼ିକ ପ୍ରଦାନ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଆଗାମୀ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିବେ ବୋଲି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପିର ଅଧ୍ୟକ୍ଷ ତାରିକ୍ ରହମନ କହିଛନ୍ତି। ସଂସଦୀୟ ନିର୍ବାଚନରେ ବିଏନ୍ପିର ବିପୁଳ ବିଜୟ ପରେ ଢାକାରେ ନିର୍ବାଚନ ପରବର୍ତ୍ତୀ ପ୍ରଥମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି, ଦେଶରେ କୌଣସି ପ୍ରକାର ଅରାଜକତାକୁ ବରଦାସ୍ତ କରାଯିବ ନାହିଁ। ରାଜନୈତିକ ଦଳଗୁଡ଼ିକୁ ସଂଯମତା ଏବଂ ଏକତା ପ୍ରଦର୍ଶନ କରିବା ଓ ଗଣତନ୍ତ୍ରକୁ ପୁନରୁଦ୍ଧାର କରିବାକୁ ଶ୍ରୀ ରହମନ ଆହ୍ୱାନ ଦେଇଛନ୍ତି। ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଶ୍ରୀ ରହମନ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ସଚିବ ଶେଖ୍ ଅବଦୁଲ ରସିଦ୍ କହିଛନ୍ତି, ବୁଧବାର ସୁଦ୍ଧା ନୂତନ କ୍ୟାବିନେଟ୍ ସହିତ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆଇସିସି ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି। ଅହମ୍ମଦାବାଦଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଆଜିର ପ୍ରଥମ ମ୍ୟାଚ୍ରେ ଆୟାରଲାଣ୍ଡ ଓମାନକୁ 96 ରନ୍ରେ ପରାସ୍ତ କରିଛି। କଲମ୍ବୋଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟାରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 235 ରନ୍ ସଂଗ୍ରହ କରିଥିଲା। 236 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଓମାନ 18 ଓଭର୍ରେ ସମସ୍ତ ୱିକେଟ୍ ହରାଇ 149 ରନ୍ କରିବାକୁ ସକ୍ଷମ ହୋଇଥିଲା। କୋଲକାତାଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ସ୍କଟଲାଣ୍ଡ ବିରୁଦ୍ଧରେ 5 ୱିକେଟ୍ରେ ବିଜୟୀ ହୋଇଛି। ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି 19 ଓଭର୍ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ 18 ଓଭର୍ 2 ବଲ୍ରେ 5 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିପାରିଛି। ବିଡବ୍ଲ୍ୟୁଏଫ୍ ପାରା ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ପୁରୁଷ SL3 ବର୍ଗରେ ଭାରତର ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ଜିତିଛନ୍ତି। ବାହାରିନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ଆଜିର SL3 ବର୍ଗର ଫାଇନାଲ୍ ମ୍ୟାଚ୍ରେ ଶ୍ରୀ ଭଗତ ଇଣ୍ଡୋନେସିଆର ମହମ୍ମଦ ଅଲ୍ ଇମ୍ରାନ୍ଙ୍କୁ 21-12 21-18 ପରାସ୍ତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମରେ 5,450 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। 5 ବର୍ଷ ମଧ୍ୟରେ ସହରାଞ୍ଚଳ କ୍ଷେତ୍ର ପାଇଁ ମୋଟ 4,00,000 କୋଟି ଟଙ୍କାର ନିବେଶକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଯାତ୍ରୀବାହୀ ଟ୍ରେନ୍ର ସାଧାରଣ ବଗିଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପରିଷ୍କାର ପରିଚ୍ଛନ୍ନ କରିବା ନେଇ ରେଳମନ୍ତ୍ରୀଙ୍କ ସୂଚନା। ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଆଗାମୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି କହିଲେ ବିଏନ୍ପି ଅଧ୍ୟକ୍ଷ ତାରିକ୍ ରହମନ। ଏବଂ ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।